ଖାଇବୁ
ଅବଶ୍ୟ।
ଆରେ କୌ କି ଆସର ଜଗିର କୌ ତୁ କେଡେ ଦମ୍ବର କାହିରେ ହରି
ପ୍ରକୃତରେ ସ୍ୱୟଂ ପରମ୍ରହ୍ମ ନାରାୟଣ ଉପସ୍ଥିତ ଅଛନ୍ତି ନା
ନାରାୟଣ ଉପସ୍ଥିତ ଅଛନ୍ତି ମହାପ୍ରଭୁ।
ଏବେ ତ ବଡ଼ ଆଶ୍ଚର୍ଯ୍ୟ ହେଲା ମହାମନ୍ତ୍ରୀ,
ବଡ଼ ଆଶ୍ଚର୍ଯ୍ୟ ପ୍ରସଙ୍ଗ।
ଭାବୁ ନାଇଁ ନା
ହେ ତାତ
କୋମେଳ ବଚନ କରି ଧନରେ ମୁଁ କହି ହିରଣ୍ୟ ତୁରେ ପ୍ରହଲ୍ଲାଦରେ ଘେନ ଏବେ ମୋହର ବଚନ ହରିଙ୍କ ସେବା ଛାଡ଼ି ଧନରେ ରାଜନୀତି ଶିଖ ମୋହର ମାନ ମହତ୍ ଧନରେ ତୁ ଦୁଇ କଥା ରଖ ପ୍ରହଲ୍ଲାଦ
ହେ ତାତ
ଆଜି ତୁ ଯାହା କଲୁ ରେ ମୋ ବାଳୁ ତ କୁମାର ଦେବଙ୍କୁ ଦୁର୍ଲଭ ଧନରେ ମାନବ ଗୋଚର ଅସୁର କୂଳ କୁରେ ରଖିଲୁ କିରତି ଗଲା ଲୋକ ବଞ୍ଚାଇଣ ଧନରେ ରଖିଛୁ ତୁ କୀର୍ତ୍ତି ବାବୁ
ହେ ଜନକ
ବରାବରି
ହେ ତାତ
ଏବେ ରାଜନୀତି ଧନରେ ମୁଁ କହୁଛି ତୋର ଆଗେ ଶୁଣ ତୁଇ ଏକ ମନେ ବାପରେ ତୋ ହୃଦୟର ଭାଗେ ପ୍ରତିଦିନରେ ତୁ ପ୍ରାତ୍ୟକୃତ୍ୟରେ ସାରିବୁ ପ୍ରଭାତେ ତୋ ଇଷ୍ଟ ଦେବତାଙ୍କୁ ସ୍ମରଣ କରିବୁ ସୁଜିତେ ସୂର୍ଯ୍ୟଙ୍କୁ ଜଳାଞ୍ଜଳି ଦେବୁ ଧନରେ ମନ୍ତ୍ରରେ ସମର୍ପି ସମ୍ଭୁଶିରେ ଦଳ ଦେବୁ ବାପରେ ତୁ ପଞ୍ଚାକ୍ଷର ଜପି କୃଷ୍ଣ ବର୍ଣ୍ଣ ଛାଗଳ କୁରେ ତୁ ରୁଧିରେ ନ ବଳି ଗନ୍ଧ ପୁଷ୍ପ ଦେଇଣ ଧନରେ ତୁ ପୂଜିବୁ ଭଦ୍ରକାଳୀରେ ନନ୍ଦନ ବୁଝିବୁ ଧନରେ ଯେତେ ରାଜନୀତି
ହେ ଜନକ
ଅଶ୍ୱ ଗଜ ଶାଳେ ରଖିବୁ ବାପରେ ତୋର ଯେତେ ଦୃଷ୍ଟ ଲୋକ ପ୍ରକୃତ ସେବକ ଦେଖି ତାଙ୍କୁ ରେ ତୁ କରିବୁ ବାହୁକ
ହେ ଜନକ
ନିଲୋଭି ଲୋକ ଦେଖି ଧନରେ ତୁ କରିବୁ ଭଣ୍ଡାରୀ ଆସ୍ଥାନେ ବସି ବୁଝିବୁ ଧନ ତୋ ପ୍ରଜାଙ୍କ ଗୁହାରି ଦରିଦ୍ର ଲୋକଙ୍କୁ ଦେବୁରେ ତୋ ଭଣ୍ଡାରରୁ ଧନ ସେ ପ୍ରକୃତ ସେବକ ତାଙ୍କୁ କେବେ ନ କରିବି ମନ
ବାବୁ
ହେ ତାତ
ମରମଣି
ହେ ଜନକ
ପ୍ରହଲ୍ଲାଦ
ହେ ତାତ
ଦ୍ୱାର ମାନଙ୍କର ରେ ଦ୍ୱାର ମାନଙ୍କରେ ଥିବେ ରେ ନୀତି ତୁମ ରାଜ ଅନୁବ୍ରତେ ରାଉତ ଯେ ହୋଇଥିବେ ସଜ
ହେ ଜନକ
ତୋର ଭାଇଙ୍କି ନ ଦେବୁ ବାପରେ ତୁ ବହୁତ ସୈନ୍ୟ ପାଖେ ତୁ କେବେ ନ ରଖିବୁ ରେ ଅବିଶ୍ୱାସୀ ଜନ
ହେ ତାତ
ତୋର ସ୍ତ୍ରୀଙ୍କି ତୁ କେବେ ନ କହିବୁ ଧନରେ ତୋ ଗୁପ୍ତ ବିଚାର କେବେ ହେଲେ ନ ଛାଡ଼ିବୁ ଧନରେ ନିଜ କୁଳାଚାର
ହେ ଜନକ
ସ୍ତ୍ରୀ ମାନେ ଯେ ଆମ୍ଭର ଆୟୁଷକୁ ହାନି କରି ଏଣୁ କରି ସ୍ତ୍ରୀ ମାନଙ୍କୁ କେବେ ରେ ବିଶ୍ୱାସ ନ କରି
ହେ ତାତ
ଆମ୍ବେ ତ ଦାନ ବଟୁରେ ସ୍ୱଭାବେ ମହାବଳୀ ସର୍ବଦାୟ ଦେବତାଙ୍କ ସଂଘେ ଆମ୍ବ କଳି
ହେ ଜନକ
ଏମାନଙ୍କୁ ତୁ ଭକ୍ତି ଭାବ ଧନରେ ନ କରିବୁ କଦାଶ୍ଚିତେ ଦୃଢ କରି ଘେନ ବାବୁରେ କହିଲି ଯାହା ତୋତେ
ବାବୁ
ହେ ତାତ
ଏତେ କଥାକୁ ତୁ ଆରଧି ଏବେ ଆରେ କର ରାଜପଣ ତୋତେ ମୁଁ ରାଜ୍ୟ ଦେଇଣ ଧନରେ ହେଲି ମୁଁ ନିଶ୍ଚିନ୍ତଣ ଆନନ୍ଦ କରେ ହରି ବୋଲ
ରାଣବଲ୍ଲଭୀ
ରାଜା
ମୋ ପ୍ରତି ଥିଲେ ମାତ୍ର ଚିନ୍ତା କରି ପୁତ୍ର ମାନଙ୍କୁ ଧରି ଅନ୍ତ ସୁରେ ସୁଖ ବିଳାସ କର ଥରାଡ଼ି
ପ୍ରାଣେଶ୍ୱର
ରାଣବଲ୍ଲଭୀ
ଅହ ପ୍ରାଣ ନା ମୋର ah ପ୍ରାଣ ବତାବ।
ଆରେ ତୁମ ପ୍ରତି ତିଳେ ମାତ୍ର ଚିନ୍ତା ନ କରି ପୁତ୍ର ମାନଙ୍କ ଧରି ତୁମ୍ଭେ ଅନ୍ତଃଶୂଳରେ ସୁଖ ବିଳାସ କର ଧରାଣୀ।
ରାଜା
ବହୁ କାଳ ପରେ ଦେଖି ମୋର ଭାତୃଭରି ନାରାୟଣ ଆଦି ମୋର ତାଙ୍କ ସହିତ ଯୁଦ୍ଧ କରି ଏ ଯୋଉ ମୋର ପାପ ମତନ ଶରୀରକୁ ମୁଁ କୃତାର୍ଥ ଲଭିବି। ଚାହେ ମେ ସେ ପାପିସ ସହିତ ଅତି ଶୀଘ୍ର ଯୁଦ୍ଧ କରିବି।
ପ୍ରାଣେଶ୍ୱର
ସଖିରେ
राजा
कही ना ये।